నమస్కారం, నా కమ్మినివాళ సొరంగి, నార్త్ నవర్ వార్డులో ముందా విజయ దర్శకులుగా ప్రెసిడెంట్ అయితే ଆମର ଆଗରୁ ଅଳିଆ ଗାଡ଼ି ଆସୁଥିଲା, ଯେ ଟ୍ରଲି ଆସୁଥିଲା, ସେଥିରେ ଆମେ ସବୁଥିରେ ଅଳିଆ ଯାହା ରହୁଥିଲା ସବୁବେଳେ ଦେଇପାରୁନଥିଲୁ, କାହିଁକିନା ଟ୍ରଲି ଭର୍ତ୍ତି ହେଇଯାଉଥିଲା। ଯେତେବେଳେ ଯେମିତି ଦେଉଥିଲୁ ଅଳିଆ, ନହେଲେ କିଛି ଅଳିଆ ରହିଯାଉଥିଲା। ଆମର ଗୋଟେ ରିଭ୍ୟୁ ମିଟିଂ ହେଇଥିଲା ଗଲା ମାସରେ, ଜୁଲାଇ ମାସରେ, ତେଣୁ ଆମେ ସେଥିରେ କହିଲୁ ଯେ ଆମର ଏମିତି ଅଳିଆ ଗାଡ଼ି ଆସୁନାହିଁ, ତେଣୁ ସେଠି ସେ ଅଫିସର ଲେବୁଲରେ ସେମାନେ ସବୁ ଲେଖିକିରି ଦେଲେ। ଦେଖିଲା ପରେ ଏଇ ଅଗଷ୍ଟ 3 ତାରିଖ ଆଜି ହିଁ ଆମର ଗାଡ଼ି ଆସିଲା, ସଫେଇ ଗାଡ଼ି ଇନାଗୁରେସନ କରାଗଲା। କାଲିଠୁ ଗାଡ଼ି ବୁଲିବ, ସବୁ ସୁବିଧା ହବ। ଏଥର ଓଦା ଅଳିଆ, ଶୁଖିଲା ଅଳିଆ, ଅଲଗା ଅଲଗା ସବୁ ଦେବେ, ସବୁ କୁହା ହେଇଛି।